ହୋସିଆ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ ପାଞ୍ଚ ପର୍ବ। ହେ ଯାଜକଗଣ, ଏହା ଶୁଣ। ହେ ଇସ୍ରାଏଲ ବଂଶ, ମନୋଯୋଗ କର। ହେ ରାଜବଂଶ, କର୍ଣ୍ଣପାତ କର, କାରଣ ବିଚାର ତୁମ୍ଭମାନଙ୍କ ସମ୍ବନ୍ଧୀୟ। ତୁମ୍ଭେମାନେ ମିସ୍ପାରେ ଫାନ୍ଦ ସ୍ୱରୂପ ଓ ତାବୋରରେ ପ୍ରସାରିତ ଜାଲ ସ୍ୱରୂପ ହୋଇଅଛ। ପୁଣି ଅତ୍ୟାଚାରୀମାନେ ହତ୍ୟା କରିବାରେ ଗଭୀରକୁ ଯାଇଅଛନ୍ତି, ମାତ୍ର ଆମ୍ଭେ ସେହି ସମସ୍ତଙ୍କର ଅନୁଯୋଗକାରୀ ଅଟୁ। ଆମ୍ଭେ ଇଫ୍ରଇମକୁ ଜାଣୁ ଓ ଇସ୍ରାଏଲ ଆମ୍ଭର ଅଗୋଚର ନୁହେଁ, କାରଣ ହେ ଇଫ୍ରଇମ, ତୁମ୍ଭେ ଏବେ ବେଶ୍ୟାବୃତ୍ତି କରିଅଛ। ଇସ୍ରାଏଲ ଅଶୁଚି ହୋଇଅଛି, ସେମାନଙ୍କର କ୍ରିୟା ସକଳ ସେମାନଙ୍କ ଆପଣମାନଙ୍କ ପରମେଶ୍ୱରଙ୍କ ନିକଟକୁ ଫେରିବାକୁ ଦେବ ନାହିଁ, କାରଣ ସେମାନଙ୍କ ଅନ୍ତରରେ ବ୍ୟଭିଚାରର ଆତ୍ମା ଅଛି ଓ ସେମାନେ ସଦାପ୍ରଭୁଙ୍କୁ ଜାଣନ୍ତି ନାହିଁ। ପୁଣି ଇସ୍ରାଏଲର ଦର୍ପ ତାହାର ମୁଖ ଆଗରେ ସାକ୍ଷ୍ୟ ଦିଏ, ଏଥିପାଇଁ ଇସ୍ରାଏଲ ଓ ଇଫ୍ରଇମ ଆପଣମାନଙ୍କ ଅଧର୍ମରେ ଝୁଣ୍ଟି ପଡ଼ିବେ। ସେମାନେ ଆପଣମାନଙ୍କର ମେଷପଲ ଓ ଗୋପଲଘେନି ସଦାପ୍ରଭୁଙ୍କର ଅନ୍ୱେଷଣ କରିବା ପାଇଁ ଯିବେ, ମାତ୍ର ତାହାଙ୍କର ଉଦ୍ଦେଶ୍ୟ ପାଇବେ ନାହିଁ, କାରଣ ସେ ସେମାନଙ୍କ ନିକଟରୁ ଚାଲିଯାଇଅଛନ୍ତି। ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା କରିଅଛନ୍ତି, କାରଣ ସେମାନେ ଅବୈଧ ସନ୍ତାନ ଉତ୍ପନ୍ନ କରିଅଛନ୍ତି। ଏବେ ଅମାବାସ୍ୟା ସେମାନଙ୍କୁ ଓ ସେମାନଙ୍କ କ୍ଷେତ୍ର ସବୁକୁ ଗ୍ରାସ କରିବ। ତୁମ୍ଭେମାନେ ଗିବିଓରେ ସିଂହାଧ୍ୱନି କର, ରାମାରେ ତୁରି ବଜାଅ, ବେଥ୍ ଆବନରେ ଭୟାନକ ସିଂହନାଦ କର। ତୁମ୍ଭ ପଛେ ହେ ବିନ୍ୟାମିନ, ଭତ୍ସନ୍ନା ଦିନରେ ଇଫ୍ରଇମ ଧ୍ୱଂସର ସ୍ଥାନ ହେବ, ଯାହା ନିଶ୍ଚୟ ଘଟିବ, ତାହା ଆମ୍ଭେ ଇସ୍ରାଏଲ ଗୋଷ୍ଠୀମାନଙ୍କ ମଧ୍ୟରେ ଜ୍ଞାତ କରାଇଅଛୁ। ଯେଉଁମାନେ ସୀମାର ଚିହ୍ନ ଘୁଞ୍ଚାନ୍ତି, ଜିହୁଦାର ଅଧିପତିଗଣ ସେମାନଙ୍କ ତୁଲ୍ୟ ହୋଇଅଛନ୍ତି, ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଜଳ ପରି ଢାଳିବା। ଇଫ୍ରଇମ ସନ୍ତୁଷ୍ଟ ହୋଇ ମନୁଷ୍ୟର ଆଜ୍ଞାନୁସାରେ ଚାଲିଥିବାରୁ ସେ ଉପଦ୍ରବଗ୍ରସ୍ତ ହୋଇଅଛି ଓ ବିଚାରରେ କଷ୍ଟ ପାଇଅଛି। ଏଥିସକାଶେ ଆମ୍ଭେ ଇଫ୍ରଇମ ପକ୍ଷରେ କୀଟସ୍ୱରୂପ ଓ ଜିହୁଦା ବଂଶ ପକ୍ଷରେ କ୍ଷୟସ୍ୱରୂପ ହୋଇଅଛୁ। ଯେତେବେଳେ ଇଫ୍ରଇମ ଆପଣା ରୋଗ ଓ ଜିହୁଦା ଆପଣା କ୍ଷତ ଦେଖିଲା, ସେତେବେଳେ ଇଫ୍ରଇମ ଅସୁରିୟର ନିକଟକୁ ଗଲା ଓ ଜାରେବ ରାଜା ନିକଟକୁ ଲୋକ ପଠାଇଲା, ମାତ୍ର ସେ ତୁମ୍ଭମାନଙ୍କୁ ସୁସ୍ଥ କରିବାକୁ ସକ୍ଷମ ନୁହେଁ, କିଏବା ସେ ତୁମ୍ଭମାନଙ୍କର କ୍ଷତ ଆରୋଗ୍ୟ କରିବ ନାହିଁ, କାରଣ ଆମ୍ଭେ ଇଫ୍ରଇମ ପ୍ରତି ସିଂହତୁଲ୍ୟ ଓ ଜିହୁଦା ବଂଶ ପ୍ରତି ଯୁବା ସିଂହତୁଲ୍ୟ ହେବା। ଆମ୍ଭେ ହିଁ ବିଦୀର୍ଣ୍ଣ କରି ଚାଲିଯିବା, ଆମ୍ଭେ ସେମାନଙ୍କୁ ଟାଣି ଦୂରକୁ ନେଇଯିବା ଓ ଉଦ୍ଧାର କରିବା ପାଇଁ କେହି ନଥିବ। ସେମାନେ ଆପଣା ଆପଣା ଅପରାଧ ସ୍ୱୀକାର କରି ଆମ୍ଭର ମୁଖ ଅନ୍ୱେଷଣ ନ କରିବା ପର୍ଯ୍ୟନ୍ତ ଆମ୍ଭେ ଫେରି ଆପଣା ସ୍ଥାନକୁ ଯିବା। ସେମାନେ ଆପଣମାନଙ୍କର ଦୁଃଖ ସମୟରେ ଆନ୍ତରିକ ଭାବରେ ଆମ୍ଭର ଅନ୍ୱେଷଣ କରିବେ।